ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ଆନ୍ତର୍ଜାତୀୟ ଯୋଗ ଦିବସ 2024 100 ଦିନର କାଉଣ୍ଟଡାଉନ ଆଇବା କାଲ୍ଟନ ହେବା ମୂଳ ଭାରତୀୟ ଜନତା ପାର୍ଟି ଆଜି ପାଳନ କରୁଛେ ତାର 44 ପ୍ରତିଷ୍ଠା ଦିବସ। ଡେବ୍ରିଗଡ଼ ଇକୋ ଟୁରିଜମ୍ ପ୍ରକଳ୍ପନୁ ରେକର୍ଡ 3.5 କୋଟି ଟଙ୍କାର ରାଜସ୍ୱ ଅସୁଲ। ଆଉ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି, 4 ସହରର ତାପମାତ୍ରା 43 ଡିଗ୍ରୀନୁ ଏତକା। ଏଥର ପୂରା ଖବର। ଆନ୍ତର୍ଜାତୀୟ ଯୋଗ ଦିବସ 2024 100 ଦିନର କାଉଣ୍ଟଡାଉନ ଅବସରରେ ଆଇବାକାଲ ମହାରାଷ୍ଟ୍ରର ପୁନେଠାରେ 75 ଦିନର କାଉଣ୍ଟଡାଉନ୍ଟି 5000 ଅଧିକା ଯୋଗପ୍ରେମୀ ଅଂଶଗ୍ରହଣ କରିବେ। ସାମଗ୍ରିକ ସ୍ୱାସ୍ଥ୍ୟ ଆଉ କଲ୍ୟାଣ ଆଭିମୁଖ୍ୟ ଉପରେ ଜୋର୍ ଦେବାର ସହିତ ଯୋଗର ଶକ୍ତିକେ ନଜରଥି ରଖିକରି ଏହି ମହୋତ୍ସବଟି ଗ୍ରାମ ପ୍ରଧାନ, ଅଙ୍ଗନବାଡ଼ି ଆଉ ଆଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀ, ଆୟୁଷ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର, ମହିଳା କଲ୍ୟାଣ ସଂଗଠନ, ସ୍କୁଲ ଛାତ୍ରଛାତ୍ରୀ ଆଉ ଅଲଗାମାନେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆୟୁଷ ମନ୍ତ୍ରଣାଳୟ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ସାଙ୍ଗେ ମିଶିକରି ଗଲା ମାସ 13 ଏବା ଜୁନ୍ ମାସର 21 ତାରିଖ ତକ୍ ଦେଶର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ, ଅନୁଷ୍ଠାନ ଆର୍ କଲେଜର ସାହାଯ୍ୟ 100 ଦିନ 100 ସହର ଆଉ 100 ସଂଗଠନ ଅଭିଯାନ ଆୟୋଜନ କରୁଛି। ଭାରତୀୟ ଜନତା ପାର୍ଟି ଆଜି ତାର 44 ପ୍ରତିଷ୍ଠା ଦିବସ ପାଳନ କରୁଛି। 1980 ଆଜିର ଦିନେ ରାଜନୈତିକ ଦଳ ଭାବେ ଅଟଳ ବିହାରୀ ବାଜପେୟୀଙ୍କ ଅଧ୍ୟକ୍ଷତାଥି ଦଳ ଗଢ଼ି ଉଠିଥିଲା। ବିଜେପି ଦିଲ୍ଲୀ ରାଷ୍ଟ୍ରୀୟ ମୁଖ୍ୟ କାର୍ଯ୍ୟାଳୟ, ରାଜ୍ୟ ଆଉ ଜିଲ୍ଲା ସ୍ତରଠି ଦଳ ତରଫୁ ପ୍ରତିଷ୍ଠା ଦିବସ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। 2 ଲୋକସଭା ଆସନରୁ ବିଜେପିର ରାଜନୈତିକ ଯାତ୍ରା ମୂଳ ହୋଇଥିଲା। ସମ୍ଭଲପୁରଠାରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଇ ଉଲ୍ଗୁନେ ହୋଇଥିବା ଗୋଟିଏ ସଭାତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଅଲଗା ସିଆନ୍ ସୁଜନମାନେ ସାମିଲ ହୋଇଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅଗଣିତ କର୍ମଯୋଗୀଙ୍କର ଅବଦାନଥି ଆଜି ଭାରତୀୟ ଜନତା ପାର୍ଟି ପୃଥିବୀର ସବୁନୁ ବଡ଼ ରାଜନୈତିକ ଦଳର ମାନ୍ୟତା ପାଇଛି। ରାଜ୍ୟର ବିଧାନସଭାର ବିରୋଧୀ ଦଳର ନେତା ଜେନାରାୟଣ ମିଶ୍ର କହିଛନ୍ତି ଯେ 1980 ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇଥିଲା। ପ୍ରତିଷ୍ଠା ଦିବସଟି ରେଙ୍ଗାଲି ବିଧାୟକ ନାଉରୀ ନାୟକ ଭିଲ୍ ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଭିଲ୍ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏଥି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଦଳର ବିଚାରଧାରା ଉପରେ ସମସ୍ତେ ସଂକଳ୍ପିତ ହେବାର୍କେ ସଭାତି ଆହ୍ୱାନ ଦିଆଯାଇଥିଲା। ଜବର ଖରାକେ ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ୍ କମିଶନର ଆଉଟ୍ଡୋର ଖେଲ ଉପରେ କଟକଣା ଜାରି କରିଛନ୍। କ୍ରିକେଟ, ହକି ଆଉ ଫୁଟବଲ ବାଗିର ଖେଲ ଖରାତି ନାଇଁ ଖେଲବାର ଲାଗି କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତରଫ ଚିଠି ଲେଖାଯାଇଛି। ଦିନର 11 ଉପରବେଳା 3 ତକ୍ ବାହାରେ ନାଇଁ ଖେଲବାର ଲାଗି ପରାମର୍ଶ ଦିଆଯାଇଛି। ଜବର ଗ୍ରୀଷ୍ମ ପ୍ରବାହତି ଭିନ୍ ଭିନ୍ ଜାଗାନ ଖେଲ ଚାଲୁଥିବାର ଜାଣିଲା ଉତ୍ତରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତରଫ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟ ଜବର ଗ୍ରୀଷ୍ମ ପ୍ରବାହ ଲାଗି ଆଂଶୁଘାତର ଡରକେ ନଜରଥି ରଖିକରି ସରକାର ସବୁ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍। ସେ କହିଛନ୍ ଯେ ଆଂଶୁଘାତର ଚିକିତ୍ସା ଲାଗି ଫି ଜିଲ୍ଲା ମୁଖ୍ୟ ଡାକ୍ତରଖାନାମାନଙ୍କେ 6 ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ 2 ଲେଖା ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେନ୍ତା ଫି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ 1 ଲେଖା ଶଯ୍ୟାର ବ୍ୟବସ୍ଥା କରବାର୍କେ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ପର୍ଯ୍ୟାପ୍ତ ପିଇବାର ପାଣି ରଖବାର ସହିତ ଓଆର୍ଏସ୍ ଆର୍ ଏସିର ବନ୍ଦୋବସ୍ତ କରବାର୍କେ ଭିଲ୍ କୁହାଯାଇଛି। ଦରକାରୀ ପରିମାଣର ଉଷୁ ମହଜୁଦ ରଖବାର୍କେ ସବୁ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭିଲ୍ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡେବ୍ରିଗଡ଼ ଇକୋ ଟୁରିଜମ୍ନୁ ଗଲା ଆର୍ଥିକ ବର୍ଷରେ 3.5 କୋଟି ଟଙ୍କା ରାଜସ୍ୱ ଠୁଲାଯାଇଛି। ସେନର ଲୁକର ଜରିଆ ପରିଚାଳନା କରାଯାଉଥିବା ଡେବ୍ରିଗଡ଼ ଇକୋ ଟୁରିଜମ୍ନୁ ଏଥର ଆଦାୟ କରାଯାଇଥିବା ରାଜସ୍ୱ ରାଜେ ସବୁନୁ ଜହ ଆଏ। ହେନ୍ତା ଗଲା ବଛର ଡେବ୍ରିଗଡ଼ ଅଭୟାରଣ୍ୟକେ ପାଖାପାଖି 70,000 ପର୍ଯ୍ୟଟକ ଆସିଥିଲେ। ଅଭୟାରଣ୍ୟ ଭିତରେ ରାତିରହଣୀ, ଜଙ୍ଗଲ ସଫାରୀ, ଟ୍ରେକିଂ ଆଉ ନୌଚାଳନା ବାଗିର ଭିନ୍ ଭିନ୍ ସୁବିଧାକେ ଦେଶର 15 ରାଜ୍ୟ ଆଉ ୟୁରୋପୀୟ ଦେଶ, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ ଆଉ ଅଷ୍ଟ୍ରେଲିଆ ବାଗିର ବାହାର ଦେଶର ପର୍ଯ୍ୟଟକମାନେ ଉପଭୋଗ କରିଥିଲେ ବୋଲି ଡିଏଫ୍ଓ ଆଂଶୁ ପ୍ରଜ୍ଞା ଦାସ କହିଛନ୍। ଭାରତ ସରକାରଙ୍କ ତରଫ ଜାତୀୟ ଶିକ୍ଷାନୀତି ଏନ୍ଇପି 2020 ଲାଗୁ ହେବାର ଉତ୍ତରୁ ସ୍କୁଲ ଶିକ୍ଷା ପାଠ୍ୟକ୍ରମ ଆଉ ଶିକ୍ଷାଦାନ୍ତି ସଂସ୍କାର ମୂଲ ହୋଇଛି। 2022 ମସିହା ଅକ୍ଟୋବର ମାସେ ମୌଳିକ ଓ ପ୍ରାରମ୍ଭିକ ସ୍ତରର ପାଠ୍ୟଚର୍ଯ୍ୟାର ପ୍ରସ୍ତାବ ଅନୁସାରେ ପୋଷ୍ଟର ଖେଲନା କାହାଣୀ କାର୍ଡ ଆର୍ ଖେଲ ଆଧାରିତ ପାଠ୍ୟପୁସ୍ତକ ସହିତ ଏକ ଆଉ ଦୁଇ କ୍ଲାସ ଲାଗି ଶିକ୍ଷା ଶିକ୍ଷାଦାନ ସାମଗ୍ରୀ ଠୁଲାବାର କାମ ହୋଇଥିଲା। ଜାତୀୟ ଶିକ୍ଷାନୀତିର ଦୃଷ୍ଟିକୋଣ ଉପରେ ନଜର ଦିଆଯାଇକରି ଏନ୍ସିଇଆର୍ଟି ଭାରତୀୟ ଭାଷାର 54 ପ୍ରାଇମର ପ୍ରକାଶ କରିଛି। ଇତି କୁଇ ଆର୍ ଦେଶିଆ ବାଗିର ଭାଷାଥି ମାତୃଭାଷାନୁ ଭାଷା ସୁଗମ ପରିବର୍ତ୍ତନ ଲାଗି କାର୍ଯ୍ୟକ୍ରମ ମୂଲ ହୋଇସାରିଛି। 2024-25 ଶିକ୍ଷା ବଛର ଲାଗି 3-6 କ୍ଲାସ ଲାଗି ପଢ଼ା ବହି ପ୍ରସ୍ତୁତ କରାଯାଇଛି। 1-2 କ୍ଲାସର ଭିଲ୍ ପଢ଼ା ବହି ମିଳୁଥିବା ବେଳେ 7, 8, 9 ଆର୍ 12 କ୍ଲାସ ଲାଗି ଭିଲ୍ ପଢ଼ା ବହି ଛପା ଆକାର ନ ମିଳିଲାନ। 4, 5, 9 ଆଉ 11 ଶ୍ରେଣୀର ପଢ଼ା ବହି ପ୍ରକାଶ ପାଇଛି ଆଉ ଏବା ମେ ମାସ 31 ତାରିଖ ତକ ଦରକାରୀ ସଂଖ୍ୟାଥି ମିଳିବା। ହେଲେ ଇ ପଢ଼ା ବହି ସବୁ ଡିଜିଟାଲ ଭାବେ ଏନ୍ସିଇଆର୍ଟି ୱେବ୍ସାଇଟ୍ ଦୀକ୍ଷା ଆର୍ ପାଠଶାଳା ସହିତ ମୋବାଇଲ୍ ଆପ୍ଥି ଭିଲ୍ ମିଳୁଛେ ବୋଲି ଏନ୍ସିଇଆର୍ଟି ତରଫ କୁହାଯାଇଛି। ସମ୍ବଲପୁର ଜିଲ୍ଲାର ନିର୍ବାଚନ ପରିଚାଳନା ବାବଦେ ଗଲାକାଲି ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ଏନ୍ ଥିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଆଦର୍ଶ ଆଚରଣ ବିଧି ପାଳନ, ଡାକ ବେଲଟ ଆଉ ବରିଷ୍ଠ ଭୋଟରମାନଙ୍କ ସୁବିଧା ବାଗରି ବିଷୟମାନଙ୍କ ଉପରେ ବୈଠକଟି ଜୋର ଦିଆଯାଇଥିଲା। ଏଥି ଜିଲ୍ଲାପାଳ ଆଉ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ ଅଗ୍ରୱାଲ ଅକ୍ଷୟ ସୁନେଲଙ୍କ ସହିତ ଏସ୍ପି ଆଉ ରିଟର୍ଣ୍ଣିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ତରଫ କରାଯାଇଥିବା ଯୁକ୍ତ 2 ପରୀକ୍ଷା ଖାତା କାମର 2 ନମ୍ବର ଖେପ ଆଷ୍ଠାନୁମୂଲ ହୋଇଛି। ଇଟା ଏବେ 20 ତାରିଖ ତକ ଚାଲବା। 2 ନମ୍ବର ଖେପର ଯୁକ୍ତ 2 ପରୀକ୍ଷା ଖାତା ଦେଖା କାମ ଗଲା 4 ତାରିଖ ନୁମୂଲ ହେବାର ଥିଲା। ହେଲେ ପହିଲା ଖେପର ଖାତା ଦେଖା ସମୟାତି 2 ଦିନ ଛୁଟି ହେବାନୁ ଡେରି ହୋଇଥିଲା। ହେଲେ ଧାରି ସମୟାତି ଖାତା ଦେଖା କାମ ସରବା ଆଉ ମେ ମାସର 15 ତାରିଖ ଭିତରେ ପରୀକ୍ଷା ଫଲ ବାହାର କରାଯିବାରକେ ଠିକନା କରାଯାଇଛି ବୋଲି ପରିଷଦ ତରଫ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ତାଲୁକ ଆଇନ ସେବା ପ୍ରାଧିକରଣ ତରଫ ଆଜି 4-6 ହାଇସ୍କୁଲଠାରେ ଗୋଟିଏ ଆଇନ ସଚେତନତା ଶିବିର କରାଯାଇଥିଲା। ଇନ ମହିଳାମାନଙ୍କର ସୁରକ୍ଷା ଆଉ ସୁବିଧା ଲାଗିଥିବା ଆଇନମାନଙ୍କ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରୀତିଶ କୁମାର ସାମଲ ଇତି ମୁଖିଆ କୁନୁଆ ଭାବେ ସାମିଲ ହୋଇଥିଲେ। ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫ ସ୍କୁଲ ସମୟ ବଦଳାଯାଇଛି। ଜିଲ୍ଲାର ସ୍କୁଲମାନଙ୍କେ ସକାଳର 6:30 ବଜେରୁ 10:30 ବଜେ ତକ ପାଠପଢ଼ା ହେବା ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍। ହେନ୍ତା ଦିନର 11 ବଜେରୁ ଉପରବେଲା 3 ବଜେ ତକ ଘରୁ ବାହାରକେ ନାଇଁ ବାହାରବା ଲାଗି ଲୋକକୁ ପରାମର୍ଶ ଦିଆଯାଇଛି। ଦରକାରୀ ପରିମାଣର ପିଇବାର ପାଣି ବ୍ୟବସ୍ଥା କରିବା ଲାଗି ୱାଟକୋକେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଂଶୁଘାତକେ ନଜରଥି ରଖିକରି ଡାକ୍ତରଖାନାମାନଙ୍କେ ଦରକାରୀ ବ୍ୟବସ୍ଥା କରବାରକେ ଜିଲ୍ଲାପାଳ ଆବୋଲି ସୁନୀଲ ନରବଣେ କହିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଡ ବ୍ଲକର 353 ନମ୍ବର ଜାତୀୟ ରାଜପଥର ଦେବାହାଲଠାରେ ଆଜି ଗୋଟିଏ ସଡ଼କ ଦୁର୍ଘଟଣାଟି ବାଇକ୍ ଆରୋହୀଙ୍କର ଜୀବନ ଯାଇଛି। ଗୋଟିଏ ଅକଲିଆ ଗାଡ଼ି ଧକ୍କା ଦେବାନୁ ଏ ଦୁର୍ଘଟଣା ଘଟିଥିଲା। ସେ କୋମନା ବ୍ଲକର ପଲ୍ସିପାନି ଗାଁନୁ ଘରକେ ଫେରୁଥିଲେ। ଖଡ଼ିଆଲ ପୁଲିସ୍ ଏ ବାବଦେ ଗୋଟିଏ ମାମଲା ରୁଜୁ କରିଛି। ସୁବର୍ଣ୍ଣପୁର ଜିଲ୍ଲା ବିନକା ଥାନାର ରାଜ୍ୟ ରାଜପଥନ ଆଜି ପୁଲିସ୍ ଗୋଟିଏ କାର୍ନୁ 55 ଲକ୍ଷ ଟଙ୍କା ଜବତ କରିଛି। ପୁଲିସ୍ ତରଫ ଗାଡ଼ି ମଟର ଯାଞ୍ଚ କରାଯାଉଥିଲା। ଏ ସମୟଥି ବିନକା କଲେଜ ଛକଠାରେ ଏ କାର୍ନୁ ଟଙ୍କା ଜବତ କରାଯାଇଛି। କାର୍ଥି ଥିବାର 6 ଜଣଙ୍କୁ ଅଟକ ରଖାଯାଇଥିବାର ଜଣାପଡ଼ିଛି। ଏମାନେ କାର୍ଥି ଆନ୍ଧ୍ରପ୍ରଦେଶର କାକିନାଡ଼ା ଯାଉଥିଲେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା କାଲି ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଏଥିଲାଗି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଆଉ ନୂଆପଡ଼ା ସହିତ ରାଜ୍ୟର 11 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଏ ସମୟଥି ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କେନ୍ଦୁଝର ଆର୍ ସମୁଦ୍ରକୁଲିଆ ଜିଲ୍ଲାମାନଙ୍କେ ଗୁଲଗୁଲି ହେବା। ହେଲେ 2-3 ଦିନ ଭିତରେ ଧୁକାଧନ୍ଦି ସହିତ କରାବର୍ଷା ହୋଇପାରେ ଆଉ ତାତି ଟିକେ କମିପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫ କୁହାଯାଇଛି। ରାଜ୍ୟର 4 ଜାଗାନ ଆଜି ଦିନର ତାତି 43 ଡିଗ୍ରୀ ସେଲ୍ସିୟସ୍ ଉପରେ ଥିବାର ରେକର୍ଡ କରାଯାଇଛି। ସବୁନୁ ଜହ ତାପମାତ୍ରା ଆଜି ଅନୁଗୁଳନ 43.5 ଡିଗ୍ରୀ ସେଲ୍ସିୟସ୍ ଥିବାର ବେଳେ ମାଲକାନଗିରିନ 43.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ବୌଦ୍ଧ ଆର୍ ଟିଟିଲାଗଡ଼ ସବୁନୁ ଜହ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ ଆନ୍ତର୍ଜାତୀୟ ଯୋଗ ଦିବସ 2024ର 100 ଦିନର କାଉଣ୍ଟଡାଉନ ଏବେକାଲ ହେବା ମୂଲ। ଭାରତୀୟ ଜନତା ପାର୍ଟି ଆଜି ପାଳନ କରୁଛି ତାର 44 ନମ୍ବର ପ୍ରତିଷ୍ଠା ଦିବସ। ଡେବିଗଡ଼ ଇକୋ ଟୁରିଜମ୍ ପ୍ରକଳ୍ପ ନ ରେକର୍ଡ 3.5 କୋଟି ଟଙ୍କା ରାଜସ୍ୱ ଅସୁଲ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।